ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ନିତ୍ୟଜୀବିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆଜିର ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ରେଡିଓ ପାଖରେ ଅପେକ୍ଷା କରି ବସିଥିବାର ଜାଣି ଆମେ ବିଶେଷ ଖୁସି। କେବଳ ସେତିକି ନୁହେଁ, ଆପଣଙ୍କର ମତାମତ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ତେବେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ, ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ସେ ଆପଣଙ୍କର ଦୁଃଖ ଦୂର କରିବେ। ସେ ଆପଣଙ୍କର ସହିତରେ ରହି ସମସ୍ତ ବିଷୟରେ ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବେ ଓ ଆଶୀର୍ବାଦ କରିବେ। କିନ୍ତୁ ସେ ଚାହାନ୍ତି ଆପଣଙ୍କର ଦୃଢ଼ ବିଶ୍ୱାସ। ଯଦି ଆପଣ ତାଙ୍କଠାରେ ଦୃଢ଼ ବିଶ୍ୱାସ ସ୍ଥାପନ କରନ୍ତି, ତାହେଲେ ଆପଣ ଆପଣଙ୍କ ଜୀବନରେ ତାଙ୍କର ସେ ଅଲୌକିକ କାର୍ଯ୍ୟମାନ ଦେଖିବାକୁ ପାରିବେ। ତେବେ ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ। ଆଉ ଯଦି ଆପଣଙ୍କର ଜୀବନର ସାକ୍ଷ୍ୟ ଅଥବା ପ୍ରାର୍ଥନାର ଅନୁରୋଧ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଆମେ ଜାଣୁ ତୁମର ବାକ୍ୟ ଆମମାନଙ୍କ ନିମନ୍ତେ ଶକ୍ତିଦାୟକ, ସାନ୍ତ୍ୱନାଦାୟକ, ବଳଦାୟକ, ଭରସାଦାୟକ। ପ୍ରଭୁ, ତୁମର ସେ ବାକ୍ୟ ମଧ୍ୟ ଦେଇ ତୁମେ ଆଜି ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କ ହୃଦୟରେ କଥା କୁହ। ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ପ୍ରତ୍ୟେକଙ୍କୁ ତୁମର ସେହି ପରିତ୍ରାଣର ଆନନ୍ଦକୁ ଉପଲବ୍ଧି କରିବା ପାଇଁ ସାହାଯ୍ୟ କର। ଆଜିର ଏ କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ଇଚ୍ଛା, ତୁମର ଅଭିମତ ତୁମେ ଆମ ପ୍ରତ୍ୟେକଙ୍କ ଜୀବନରେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ଉଦ୍ଧାରକର୍ତ୍ତା ଜୀବିତ ପୁନରୁତ୍ଥିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ପବିତ୍ର ବାଇବଲ ମଧ୍ୟରୁ ଆଇବ ପୁସ୍ତକ ତହିଁର 40-42 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଏହି ଅଂଶରେ ମଧ୍ୟ ଆମେ ଆଇବଙ୍କ ସହିତ ଈଶ୍ୱରଙ୍କର କଥୋପକଥନକୁ ଲକ୍ଷ୍ୟ କରିବାକୁ ପାରିବା ଓ ତାହା ଅଧ୍ୟୟନ ତଥା ଆଲୋଚନା କରି ତହିଁରୁ ଆମର ଆତ୍ମିକ ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରିବାକୁ ପାରିବା। ତେବେ 40 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଆହୁରି ସଦାପ୍ରଭୁ ଆଇବକୁ ଉତ୍ତର କରି କହିଲେ, ଦୋଷାନ୍ୱେଷୀ ଲୋକ କି ସର୍ବଶକ୍ତିମାନଙ୍କ ସହିତ ବିବାଦ କରିବ? ଯେ ପରମେଶ୍ୱରଙ୍କ ସଙ୍ଗେ ଯୁକ୍ତି କରେ ସେ ଏଥିର ଉତ୍ତର ଦେଉ। ଅନ୍ୟ ଅର୍ଥରେ କହିବାକୁ ଗଲେ ଈଶ୍ୱର ଆଇବଙ୍କୁ ପ୍ରଶ୍ନ କରନ୍ତି, ଆଇବ, ତୁମେ କ'ଣ ଈଶ୍ୱରଙ୍କୁ ଶିକ୍ଷା ଦେବା ନିମନ୍ତେ ସ୍ଥିତିରେ ଅଛ? ପ୍ରକୃତରେ ଆଇବ, ତୁମେ ଜ୍ଞାନ ରହିତ କଥାବାର୍ତ୍ତା କରି ଆସୁଅଛ। କାରଣ ଆପଣ ଲକ୍ଷ୍ୟ କରିପାରୁଥିବେ ଯେ ଆଇବ ଈଶ୍ୱରଙ୍କୁ ଉପଦେଶ ଦେବା ନିମନ୍ତେ ଚେଷ୍ଟା ଚଳାଇଛନ୍ତି। ସେ ଈଶ୍ୱରଙ୍କୁ କିଛି କହିବା ନିମନ୍ତେ ଚେଷ୍ଟା କରୁଛନ୍ତି, ମାତ୍ର ସେପରି କରିବାର ସ୍ଥିତିରେ ନାହାନ୍ତି, କାରଣ ସେ ଜ୍ଞାନ ରହିତ କଥାବାର୍ତ୍ତା କରି ଆସୁଅଛନ୍ତି। ତାଙ୍କ କଥାରେ ପ୍ରକୃତ ଐଶ୍ୱରିକ ଜ୍ଞାନର ଅଭାବ ରହିଅଛି। ବର୍ତ୍ତମାନ ଈଶ୍ୱର ଆଇବଙ୍କଠାରୁ ଏକ ଉତ୍ତର ଚାହାନ୍ତି। ଦେଖନ୍ତୁ 40 ପର୍ବର 3-5 ମଧ୍ୟରେ ଏହିପରି ଲେଖା ଅଛି, ତହୁ ଆଇବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, ଦେଖ ମୁଁ ଅକିଞ୍ଚନ, ତୁମ୍ଭକୁ କି ଉତ୍ତର ଦେବି? ମୁଁ ନିଜ ମୁଖରେ ଆପଣା ହାତ ଦିଏ, ମୁଁ ଥରେ କଥା କହିଅଛି, ପୁଣି ଉତ୍ତର ଦେବି ନାହିଁ। ହଁ, 2 କହିଅଛି, ମାତ୍ର ଆଉ ଅଧିକ ବଢ଼ିବି ନାହିଁ। ଆଇବ କହନ୍ତି, ମୁଁ ନୀରବ ରହିବା ଉଚିତ ଥିଲା, ମୁଁ ନିଜକୁ ଅଧମ ବୋଲି ଲକ୍ଷ୍ୟ କରିପାରୁଛି। ଦେଖନ୍ତୁ, ଯେଉଁ ଆଇବ ନିଜକୁ ଅତି ଧାର୍ମିକ ବୋଲି ଚିନ୍ତା କରୁଥିଲେ ଓ ଯିଏକି ଈଶ୍ୱରଙ୍କୁ ଦୋଷାରୋପ କରି କଥା କହୁଥିଲେ, ସେହି ଆଇବ ବର୍ତ୍ତମାନ ନିଜକୁ ଅଧମ ବୋଲି ବିଚାର କରୁଅଛନ୍ତି। କେହି ଜଣେ ଏପରି କହନ୍ତି, ଯଦି ଜଣେ ନିଜକୁ ଈଶ୍ୱର ଯେପରି ଦେଖନ୍ତି ସେହିପରି ଦେଖେ, ତାହେଲେ ସେ କେବେ ହେଲେ ନିଜକୁ ଧାର୍ମିକ ବୋଲି ବିଚାର କରିବ ନାହିଁ, ସେ ନିଜକୁ ବାସ୍ତବରେ ଅଧମ ବୋଲି ବିଚାର କରିବ। ବାସ୍ତବରେ ଆମେ ଯେତେବେଳେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଯିବା, ସେତେବେଳେ ନିଜକୁ ଅଧମ ବୋଲି ବିଚାର କରିପାରିବା ଓ ଆମ ନିଜର ଦୁର୍ବଳତା ସବୁକୁ ଦେଖିପାରିବା। ତେବେ ଆଇବଙ୍କ ସହିତ ଈଶ୍ୱରଙ୍କର ଏ ପ୍ରକାର କଥାବାର୍ତ୍ତା ଆଇବଙ୍କ ଜୀବନକୁ 3 ସ୍ତରରେ ପ୍ରଭାବିତ କରିଥିଲା। ଈଶ୍ୱରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଓ ନିଜର ଜୀବନ ସହିତ ତାହାଙ୍କର ସମ୍ପର୍କକୁ ଓ ନିଜର ବନ୍ଧୁମାନଙ୍କ ସହିତ ସମ୍ପର୍କକୁ ପ୍ରଭାବିତ କରିଥିଲା। ଏ ସେହି ବ୍ୟକ୍ତି ଥିଲେ ଯିଏକି ଜ୍ଞାନ ରହିତ କଥାବାର୍ତ୍ତା କରିଥିଲେ। ସେ ବୁଦ୍ଧିର ସହିତ କଥା କହିପାରିନଥିଲେ ଓ ନିଜକୁ ଧାର୍ମିକ ବୋଲି ବିଚାର କରୁଥିଲେ, ମାତ୍ର ବର୍ତ୍ତମାନ ସେ ନିଜର ଅଧମତାକୁ ଦେଖିପାରୁଛନ୍ତି। ସେ ଆଉ କଥା ନ କହି ନୀରବ ରହିବାକୁ ଚାହାନ୍ତି, ସେ ନିଜର ମୁଖ ବନ୍ଦ କରିବାକୁ ଚାହାନ୍ତି। 40 ପର୍ବର 6-8 ମଧ୍ୟରେ ଏହିପରି ଲେଖା ଅଛି, ଅନନ୍ତର ସଦାପ୍ରଭୁ ଘୂର୍ଣ୍ଣିବାୟ ମଧ୍ୟରୁ ଆଇବଙ୍କୁ ଉତ୍ତର ଦେଇ କହିଲେ, ତୁମ୍ଭେ ବୀର ପରି ଆପଣା କଟି ବାନ୍ଧ, ଆମ୍ଭେ ତୁମକୁ ପ୍ରଶ୍ନ କରିବା, ତୁମ୍ଭେ ଆମ୍ଭକୁ ବୁଝାଇ ଦିଅ, ତୁମ୍ଭେ କି ଆମ୍ଭର ବିଚାର ବ୍ୟର୍ଥ କରିବ? ତୁମ୍ଭେ ଧାର୍ମିକ ଗଣିତ ହେବା ପାଇଁ କି ଆମ୍ଭକୁ ଦୋଷୀ କରିବ? ଦେଖନ୍ତୁ, ସଦାପ୍ରଭୁ ଘୂର୍ଣ୍ଣିବାୟ ମଧ୍ୟରୁ ଆଇବଙ୍କୁ ଉତ୍ତର ଦେଇ କହୁଛନ୍ତି, ଆଇବ, ତୁମେ କ'ଣ ମୋତେ କହିବାକୁ ଚାହଁ ଯେ ମୁଁ ଭୁଲ କରିଅଛି? ତୁମେ କ'ଣ ମୋତେ ଦୋଷାରୋପ କରିବାକୁ ଚାହଁ? ପ୍ରକୃତରେ ଈଶ୍ୱର କିଛି ଭୁଲ କରିନଥିଲେ, ତାଙ୍କର କୌଣସି ଦୋଷ ନଥିଲା। ଶେଷରେ ଆଇବ ଈଶ୍ୱରଙ୍କୁ ଏହିପରି କହିବାକୁ ବାଧ୍ୟ ହେଉଛନ୍ତି, ଯାହାକି 40 2 ଲେଖା ଅଛି, ମୁଁ ଜାଣେ ଯେ ତୁମ୍ଭେ ସବୁ କରିପାର, ତୁମର କୌଣସି ସଂକଳ୍ପ ନିବାରଣ କରାଯାଇ ନପାରେ। ଆପଣ ଦେଖନ୍ତୁ, ଆଇବ ଏଥିପୂର୍ବରୁ ନିଜକୁ ଠିକ୍ ବୋଲି ତଥା ଧାର୍ମିକ ବୋଲି ବିଚାର କରୁଥିଲେ, ମାତ୍ର ବର୍ତ୍ତମାନ ସେ ଏପରି ଏକ ସ୍ଥିତିକୁ ଆସୁଛନ୍ତି ଯେଉଁଠାରେ କି ସେ ନିଜର ଦୁର୍ବଳତାକୁ ଦେଖି ନିଜକୁ ଅଧମ ବୋଲି ବିଚାର କରୁଅଛନ୍ତି। ଈଶ୍ୱରଙ୍କ ନିକଟକୁ ଆସିବା ମଧ୍ୟରେ
ଏହା ହିଁ ହେଉଛି ଆୟୁବଙ୍କର ପ୍ରଥମ ପଦକ୍ଷେପ। ଏହାପରେ ଚାଳିଶ ପର୍ବର ନଅ ପଦରୁ ଚବିଶ ପଦ ମଧ୍ୟରେ ସଦାପ୍ରଭୁ ତାହାଙ୍କର ସୃଷ୍ଟିକୁ ଭିତ୍ତି କରି ଆୟୁବଙ୍କୁ ଆହୁରି କହନ୍ତି, ଆୟୁବ ଦେଖ, ଅନେକ ବିଷୟ ସବୁ ରହିଅଛି ଯାହାକି ତୁମେ ସେହିସବୁ ଜାଣୁନାହିଁ, ତାହେଲେ ତୁମେ କିପରି ମୋତେ ଓ ଏହି ବିଶ୍ୱରେ ମୋର ନୈତିକ ଶାସନକୁ ଜାଣିପାରିବ। ଆଜି ଅନେକ ଲୋକ ଈଶ୍ୱରଙ୍କ ବିଷୟ ନେଇ ବିଭିନ୍ନ ପ୍ରକାର ମତାମତ ଦିଅନ୍ତି। ସେମାନେ ସେମାନଙ୍କ କଥାରେ ଈଶ୍ୱରଙ୍କୁ ଦୋଷାରୋପ କରନ୍ତି। ସେମାନେ ଈଶ୍ୱରଙ୍କର ମହତ ଅଭିମତକୁ ବୁଝି ନ ପାରି ଅଜ୍ଞାନ ପରି କଥାବାର୍ତ୍ତା କରନ୍ତି। କିନ୍ତୁ ଆମେମାନେ ଆମମାନଙ୍କ କଥା କହିବାରେ ସତର୍କତା ରକ୍ଷା କରିବା ଉଚିତ। ଆମମାନଙ୍କର କଥା ଈଶ୍ୱରଙ୍କ ବାକ୍ୟାନୁମୋଦିତ ହେବା ଉଚିତ। ଏହା ସ୍ପଷ୍ଟ ଭାବେ ଜଣାଯାଏ ଯେ ଆୟୁବ ପ୍ରକୃତରେ ଈଶ୍ୱରଙ୍କୁ ଭଲ ଭାବେ ଜାଣିନଥିଲେ। ସେ ଜ୍ଞାନରହିତ କଥା କହୁଥିଲେ। ମାତ୍ର ଈଶ୍ୱର ଯେତେବେଳେ ତାହାଙ୍କ ସହିତ କଥା କହିବାକୁ ଆରମ୍ଭ କଲେ, ସେତେବେଳେ ସେ ନିଜର ଭୁଲକୁ ଦେଖିପାରିଲେ ଓ ଈଶ୍ୱର ମଧ୍ୟ ତାହାଙ୍କୁ କେତେକ ପ୍ରଶ୍ନ କରିବାକୁ ଲାଗିଲେ, ଯାହାକି ଆମେ ଏକଚାଳିଶ ପର୍ବରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରିବା। ତେବେ ମୁଁ ଏକଚାଳିଶ ପର୍ବଟିକୁ ସମ୍ପୂର୍ଣ୍ଣ ଅଧ୍ୟୟନ କରିବାକୁ ଯାଉନାହିଁ, ମାତ୍ର ଏହି ଏକଚାଳିଶ ପର୍ବର ପ୍ରଥମ ଦୁଇ ପଦ ଉପରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ। ଦେଖନ୍ତୁ, ଏକଚାଳିଶ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ତୁମ୍ଭେ କି ବଡ଼ସି ଦ୍ୱାରା ଲିବିଆଥନକୁ ଓଟାରିପାର, ଅବା ରଜୁରେ ତାହାର ଜିହ୍ୱା ତଳକୁ ଚାପିପାର, ତୁମ୍ଭେ କି ତାହାର ନାସାରେ ଦୌଡ଼ି ଦେଇପାର, ଅବା ବଡ଼ସିରେ ତାହାର ଥୁମୁଣି ଫୋଡ଼ିପାର। ଦେଖନ୍ତୁ, ସଦାପ୍ରଭୁ ଏଠାରେ ଆୟୁବଙ୍କୁ ପଚାରନ୍ତି, ଆୟୁବ, ସମୁଦ୍ରର ଏହି ଅସ୍ୱାଭାବିକ ବୃହତକାୟ ଜନ୍ତୁ ବିଷୟରେ ତୁମେ କ'ଣ କହିପାର ବା ତୁମେ କ'ଣ ଜାଣିଛ? ଏହାର ସୃଷ୍ଟି ବା ଉତ୍ପତ୍ତି କିପରି ବା କେବେ ହେଲା ତାହା କ'ଣ କହିପାରିବ? ତୁମେ କ'ଣ ଏହାକୁ ଆୟତ କରିପାରିବ? ତୁମେ କ'ଣ ଏହି ବିଷୟରେ କିଛି ଜାଣିଛ? ହଁ, ଆଜି ମଧ୍ୟ ଲୋକମାନେ ଏହି ସମସ୍ତ ବୃହତକାୟ ଜଳଜନ୍ତୁମାନଙ୍କ ବିଷୟରେ ଗବେଷଣା କରନ୍ତି। ସେମାନେ ସମୁଦ୍ରରେ ଥିବା ଜନ୍ତୁମାନଙ୍କ ବିଷୟରେ ଅନେକ କିଛି ତଥ୍ୟ ଆବିଷ୍କାର କରିବାକୁ ଚେଷ୍ଟା କରନ୍ତି, ମାତ୍ର ତଥାପି ସେମାନେ ସମସ୍ତ ଜଳଜନ୍ତୁମାନଙ୍କୁ ଜାଣିବା ନିମନ୍ତେ ବା ଆୟତ କରିବା ନିମନ୍ତେ ସମର୍ଥ ହୋଇପାରୁନାହାନ୍ତି। ଏପରି ବୃହତକାୟ ଜନ୍ତୁମାନେ ଅଛନ୍ତି ଯାହାକୁ କି ସେମାନେ ଦେଖିପାରିନାହାନ୍ତି କି ସେମାନଙ୍କର ନାମ ମଧ୍ୟ ଜାଣନ୍ତି ନାହିଁ। ତେଣୁକରି ମନୁଷ୍ୟ କୌଣସି ବିଷୟରେ ଈଶ୍ୱରଙ୍କୁ ଦୋଷାରୋପ କରିବା ବା ସେ ସବୁକିଛି ଜାଣିଛି ବୋଲି କହିବା କିମ୍ବା ଈଶ୍ୱରଙ୍କୁ ପ୍ରଶ୍ନ କରି ତାହାଙ୍କର ଅଭିମତ ବିରୁଦ୍ଧରେ କଥା କହିବା ଠିକ୍ ନୁହେଁ। ତାହା ହିଁ ଈଶ୍ୱର ଆୟୁବଙ୍କୁ ଜଣାଇ ଦେବାକୁ ଚାହିଁଥିଲେ। ବର୍ତ୍ତମାନ ଆୟୁବ ନିଜର ଭୁଲ ନିମନ୍ତେ ଅନୁତାପ କରୁଛନ୍ତି, ଯାହାକି ଆମେ ବୟାଳିଶ ପର୍ବରେ ଲକ୍ଷ୍ୟ କରିବାକୁ ଯିବା। ବର୍ତ୍ତମାନ ଲକ୍ଷ୍ୟ କରନ୍ତୁ ଆୟୁବଙ୍କ ଉପରେ ତହିଁର ପ୍ରଭାବ କିପରି ପଡ଼ୁଅଛି। ବୟାଳିଶ ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଅନନ୍ତର ଆୟୁବ ସଦାପ୍ରଭୁଙ୍କୁ ଉତ୍ତର ଦେଇ କହିଲା, ମୁଁ ଜାଣେ ଯେ ତୁମେ ସବୁ କରିପାର ଓ ତୁମର କୌଣସି ସଂକଳ୍ପ ନିବାରଣ କରାଯାଇ ନପାରେ। ଆପଣଙ୍କର କ'ଣ ଏହିପରି ଜଣେ ଈଶ୍ୱର ଅଛନ୍ତି? ସେ କ'ଣ ଯେକୌଣସି ବିଷୟ ସାଧନ କରିପାରିବେ? ହଁ, ସେ ଯେକୌଣସି ବିଷୟ ସାଧନ କରିପାରିବେ ଯାହାକି ତାହାଙ୍କର ଚରିତ୍ର ଭିତ୍ତିକ ଓ ଯାହା ତାହାଙ୍କ ଦୃଷ୍ଟିରେ ଉତ୍ତମ। ମାତ୍ର ସେ ମୂର୍ଖ ପରି କୌଣସି କାର୍ଯ୍ୟ କରନ୍ତି ନାହିଁ, କାରଣ ସେ ନିଜେ ହିଁ ସତ୍ୟ ଓ ସେ ତାହାଙ୍କର ଇଚ୍ଛା ଅନୁଯାୟୀ ସମସ୍ତ କାର୍ଯ୍ୟ କରନ୍ତି। ତେଣୁକରି ସେ ଯେଉଁ ବିଷୟ ସାଧନ କରିପାରିବେ ନାହିଁ, ଆପଣ ତାହାଙ୍କୁ ତାହା କରିବା ନିମନ୍ତେ ବାଧ୍ୟ କରିପାରିବେ ନାହିଁ କି କହିପାରିବେ ନାହିଁ, କାରଣ ସେପରି ତାହାଙ୍କୁ କହିବା ନିମନ୍ତେ ଆପଣଙ୍କର କୌଣସି ଅଧିକାର ନାହିଁ, କିମ୍ବା ସେ ଆପଣଙ୍କ କଥାରେ ସବୁକିଛି କରିଦେବେ ନାହିଁ, କାରଣ ସେ ଆପଣଙ୍କର ଆଦେଶରେ ବା ଇଚ୍ଛାରେ ପରିଚାଳିତ ହୁଅନ୍ତି ନାହିଁ, ମାତ୍ର ଆପଣ ତାହାଙ୍କର ଆଦେଶ ତଥା ଇଚ୍ଛାରେ ପରିଚାଳିତ ହୁଅନ୍ତି। ତେଣୁ କୌଣସି ବିଷୟରେ ଆପଣ ଈଶ୍ୱରଙ୍କୁ ପରୀକ୍ଷା ବା ପ୍ରଶ୍ନ କରିପାରିବେ ନାହିଁ। ବାଳିଶ ପର୍ବର ତିନି ପଦରେ ଲେଖା ଅଛି, ଜ୍ଞାନ ବିନା ମନ୍ତ୍ରଣା ଗୋପନକାରୀ ଏ କିଏ? ସତ୍ୟ, ମୁଁ ଯାହା ବୁଝିଲି ନାହିଁ, ଯେଉଁ ଅତି ଆଶ୍ଚର୍ଯ୍ୟ କଥା ଜାଣିଲି ନାହିଁ, ତାହା ହିଁ କହିଅଛି। ଆୟୁବ ଏଠାରେ ନିଜର ଭୁଲକୁ ସ୍ୱୀକାର କରି କହନ୍ତି ଯେ ସେ ଯେଉଁ ସମସ୍ତ ବିଷୟରେ କିଛି ଜାଣନ୍ତି ନାହିଁ, ସେହି ସମସ୍ତ ବିଷୟରେ କଥା କହି ଆସିଛନ୍ତି। ତାହାଙ୍କର କଥା ଜ୍ଞାନରହିତ ହୋଇଅଛି। ସେ ଯାହା କହିବା ଉଚିତ ନୁହେଁ ତାହା ସେ କହିଦେଇଛନ୍ତି। ସେ ଯାହା ଭଲ ଭାବେ ଜାଣନ୍ତି ନାହିଁ ତାହା ହିଁ କହିଅଛନ୍ତି। ସେ ଜ୍ଞାନରହିତ କଥାଗୁଡ଼ିକ କହି ଆସିଛନ୍ତି। ଏହାପରେ ଚାରିପଦରୁ ଛଅ ପଦ ମଧ୍ୟରେ ଲେଖା ଅଛି, ବିନୟ କରୁଅଛି ଶୁଣ, ମୁଁ କଥା କହିବି, ମୁଁ ତୁମକୁ ପ୍ରଶ୍ନ କରିବି, ଆଉ ତୁମେ ମୋତେ ବୁଝାଇ ଦିଅ। ମୁଁ କର୍ଣ୍ଣରେ ତୁମ ବିଷୟ ଶୁଣିଥିଲି, ମାତ୍ର ଏବେ ମୋହର ଚକ୍ଷୁ ତୁମକୁ ଦେଖିଅଛି। ଏହେତୁ ମୁଁ ଆପଣାକୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି। ବର୍ତ୍ତମାନ ଆଇବ ଈଶ୍ୱରଙ୍କ ବିଷୟ ନେଇ ଏକ ନୂତନ ଧାରଣା ପାଇଅଛନ୍ତି। ଈଶ୍ୱର ତାହାଙ୍କୁ ଯେଉଁପରି ଭାବେ ପ୍ରଶ୍ନ କରନ୍ତି, ସେ ସେହିପରି ଭାବେ ଈଶ୍ୱରଙ୍କୁ ପ୍ରଶ୍ନ କରିବାର ସ୍ଥିତିରେ ନାହାନ୍ତି, କାରଣ ସେ ନିଜର ଦୁର୍ବଳତାକୁ ଦେଖିପାରିଛନ୍ତି। ସେ ତାହାଙ୍କଠାରେ କେବଳ ବିଶ୍ୱାସ କରିବାକୁ ଅଛି। ସେ ବର୍ତ୍ତମାନ ତାହାଙ୍କ ସହିତ ଏକ ନୂତନ ସମ୍ପର୍କ ସ୍ଥାପନ କରିବାକୁ ଯାଉଅଛନ୍ତି। ଦେଖନ୍ତୁ, ଆଇବ ପ୍ରଥମେ ନିଜକୁ ଚିହ୍ନିବାକୁ ପାରିଲେ ଯେ ସେ କିଏ ଥିଲେ ଓ ସେ ବର୍ତ୍ତମାନ ଈଶ୍ୱରଙ୍କ ସହିତ ଏକ ନୂତନ ସମ୍ପର୍କ ସ୍ଥାପନ କରିବାକୁ ଯାଉଅଛନ୍ତି। ଏକ ନୂତନ ସମ୍ପର୍କର ଅନୁଭୂତି ମଧ୍ୟ ଦେଇ ସେ ନିଜକୁ ଦେଖିପାରୁଛନ୍ତି। ସେ ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛନ୍ତି। ଏହା ହିଁ ହେଉଛି ପ୍ରକୃତ ମନ ପରିବର୍ତ୍ତନର ପଦକ୍ଷେପ। ଏହା ହିଁ ହେଉଛି ମନ ପରିବର୍ତ୍ତନ, ଯାହାକି ବିଶ୍ୱାସର ସହିତ। ପ୍ରଥମତଃ ଆପଣ ନିଜକୁ ଅଧମ ବୋଲି ଦେଖିବାକୁ ଅଛି ଓ ଦ୍ୱିତୀୟତଃ ଆପଣ ନିଜକୁ ଘୃଣା କରିବାକୁ ଅଛି। ଆଇବ ଈଶ୍ୱରଙ୍କର ସାର୍ବଭୌମ କ୍ଷମତାକୁ ଜାଣିପାରିଲେ। ସେ ନିଜର ପାପ ସ୍ୱୀକାର କରି ମନ ପରିବର୍ତ୍ତନ କରନ୍ତି। ଈଶ୍ୱର ଆଇବଙ୍କ ଜୀବନରେ ତାହାଙ୍କର ଉଦ୍ଦେଶ୍ୟକୁ ସଫଳ କରିଅଛନ୍ତି। ଆଇବ ଜାଣିବାକୁ ପାରିଲେ ଯେ ଈଶ୍ୱର ଯେଉଁ କାରଣ ନେଇ ତାହାଙ୍କୁ କ୍ଲେଶ ମଧ୍ୟ ଦେଇ ଗମନ କରାଇଲେ ତାହା ତାହାଙ୍କର ମନ ପରିବର୍ତ୍ତନ ନିମନ୍ତେ। ସେ ଈଶ୍ୱରଙ୍କ ଉପସ୍ଥିତିର ଆଲୋକ ମଧ୍ୟରେ ନିଜର ଜୀବନକୁ ବାସ୍ତବରେ ଦେଖିପାରିଲେ। ସେଥିପାଇଁ ପ୍ରଥମ ଯୌନ ପ୍ରଥମ ପର୍ବର ଛଅ ପଦରୁ ସାତ ପଦ ମଧ୍ୟରେ ଏହିପରି ଲେଖା ଅଛି, ତାହାଙ୍କ ସହିତ ଆମମାନଙ୍କର ସହଭାଗିତା ଅଛି, ଏହା କହି ଯଦି ଆମମାନେ ଅନ୍ଧକାରରେ ଆଚରଣ କରୁ ତାହେଲେ ଆମେମାନେ ମିଥ୍ୟାବାଦୀ ଆଉ ସତ୍ୟ ଆଚରଣ କରୁନଥାଉ। କିନ୍ତୁ ସେ ଯେପରି ଜ୍ୟୋତି ନିବାସୀ, ଆମ୍ଭେମାନେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ ତେବେ ଆମମାନଙ୍କର ପରସ୍ପର ସହଭାଗିତା ଅଛି, ପୁଣି ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମମାନଙ୍କୁ ପରିଷ୍କାର କରେ। ଶେଷରେ ଆମେ ଦେଖୁ ଯେ ଆଇବ ତାହାଙ୍କର ବନ୍ଧୁମାନଙ୍କ ସହିତ ଏକ ନୂତନ ସମ୍ପର୍କର ଅନୁଭୂତି ମଧ୍ୟ ଦେଇ ଆସନ୍ତି। ଦେଖନ୍ତୁ ବୟାଳିଶ ପର୍ବର ସାତ ପଦରୁ ନଅ ପଦ ମଧ୍ୟରେ ଏହିପରି ଲେଖା ଅଛି, ସଦାପ୍ରଭୁ ଆଇବକୁ ଏହିସବୁ କଥା କହିଲା ଉତ୍ତାରେ ସଦାପ୍ରଭୁ ତୈମନୀୟ ଇଲ୍ଫସ୍କୁ କହିଲେ, ତୁମ୍ଭ ପ୍ରତି ଓ ତୁମ୍ଭର ଦୁଇ ମିତ୍ର ପ୍ରତି ଆମ୍ଭର କୋପ ପ୍ରଜ୍ୱଳିତ ହୋଇଅଛି, କାରଣ ତୁମ୍ଭେମାନେ ଆମ୍ଭ ଦାସ ଆଇବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହିନାହଁ। ଏଣୁ ଏବେ ତୁମ୍ଭେମାନେ ଆପଣାମାନଙ୍କ ପାଇଁ ସାତ ବୃଷ ଓ ସାତ ମେଷ ନେଇ ଆମ୍ଭ ଦାସ ଆଇବ ନିକଟକୁ ଯାଅ ଓ ଆପଣାମାନଙ୍କ ନିମନ୍ତେ ହୋମବଳି ରୂପେ ତାହା ଉତ୍ସର୍ଗ କର, ତହିଁରେ ଆମ୍ଭ ଦାସ ଆଇବ ତୁମମାନଙ୍କ ନିମନ୍ତେ ପ୍ରାର୍ଥନା କରିବ, କାରଣ ଆମ୍ଭେ ତାହାକୁ ଗ୍ରାହ୍ୟ କରି ତୁମମାନଙ୍କ ମୂର୍ଖତା ପ୍ରମାଣେ ତୁମମାନଙ୍କ ପ୍ରତି ବ୍ୟବହାର କରିବା ନାହିଁ, ଯେହେତୁ ତୁମେମାନେ ଆମ୍ଭ ଦାସ ଆଇବ ପରି ଆମ୍ଭ ବିଷୟରେ ଯଥାର୍ଥ କଥା କହିନାହଁ। ତହିଁରେ ତୈମନୀୟ ଇଲ୍ଫସ୍ ଓ ସୁହିୟ ବିଲ୍ଦଦ୍ ଓ ନାମାଥିୟ ସୋଫର ଯାଇ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ କର୍ମ କଲେ, ପୁଣି ସଦାପ୍ରଭୁ ଆଇବକୁ ଗ୍ରାହ୍ୟ କଲେ। ଦେଖନ୍ତୁ, ଆଇବ ତାଙ୍କର ବନ୍ଧୁମାନଙ୍କ ବିରୁଦ୍ଧରେ କଳହ କିମ୍ବା ଯୁକ୍ତିତର୍କ କରିବା ପରିବର୍ତ୍ତେ ସେ ବର୍ତ୍ତମାନ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଯାଉଅଛନ୍ତି। ସେମାନଙ୍କ ନିମନ୍ତେ ହୋମବଳି ଉତ୍ସର୍ଗ କରୁଅଛନ୍ତି। ଆଜି ଆମେ ଧର୍ମ ବିଷୟ ନେଇ ବିବାଦ ବା ତର୍କ ବିତର୍କ କରିବା ଉଚିତ ନୁହେଁ, କିନ୍ତୁ ଆମେ କ'ଣ କରିବା ଉଚିତ? ଗାଲାତିଆ ଛଅ ପର୍ବର ପ୍ରଥମ ପଦରେ ପ୍ରେରିତ ପାଉଲ କହନ୍ତି, ହେ ଭାଇମାନେ, ଯଦି କେହି କୌଣସି ଅପରାଧରେ ଧରାପଡ଼େ, ଆତ୍ମିକ ଯେ ତୁମ୍ଭେମାନେ ମୃଦୁ ଭାବରେ ସେହି ପ୍ରକାର ଲୋକକୁ ସଂଶୋଧନ କର, ପୁଣି କେଜାଣି ନିଜେ ମଧ୍ୟ ପରୀକ୍ଷାରେ ପଡ଼ିପାର, ଏଥିପାଇଁ ଆପଣା ବିଷୟରେ ସାବଧାନ ହୁଅ। ଆଇବଙ୍କର ନିଜ ସହିତ ଏକ ନୂତନ ସମ୍ପର୍କ ଓ ଈଶ୍ୱରଙ୍କ ସହିତ ଓ ନିଜର ବନ୍ଧୁମାନଙ୍କ ସହିତ ମଧ୍ୟ ଏକ ନୂତନ ସମ୍ପର୍କ ସ୍ଥାପିତ ହୋଇଅଛି। ବର୍ତ୍ତମାନ ଈଶ୍ୱର ଆଇବଙ୍କ ନିମନ୍ତେ କିଛି ଉତ୍ତମ ବିଷୟ ସାଧନ କରିବା ନିମନ୍ତେ ଯାଉଅଛନ୍ତି। ଦେଖନ୍ତୁ 42:10 ଏପରି ଲେଖା ଅଛି, ପୁଣି ଆୟୁବ ଆପଣା ମିତ୍ରମାନଙ୍କ ପାଇଁ ପ୍ରାର୍ଥନା କରନ୍ତି, ସଦାପ୍ରଭୁ ତାହାର ବନ୍ଦୀ ଅବସ୍ଥା ପରିବର୍ତ୍ତନ କଲେ, ପୁଣି ସଦାପ୍ରଭୁ ଆୟୁବକୁ ତାହାର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ। ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି ଈଶ୍ୱର କିପରି ଆୟୁବଙ୍କୁ ତାହାଙ୍କର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ, ସେ ମନୁଷ୍ୟମାନଙ୍କ ମଧ୍ୟ ଦେଇ ତାହା ସାଧନ କଲେ। ଦେଖନ୍ତୁ 42:11 ଲେଖା ଅଛି, ତହିଁରେ ଆୟୁବର ସମସ୍ତ ଭ୍ରାତା ଓ ସମସ୍ତ ଭଗିନୀ ଓ ତାହାର ପୂର୍ବ ପରିଚିତ ସମସ୍ତେ ତାହା ନିକଟକୁ ଆସି ତାହାର ଗୃହରେ ତାହା ସଙ୍ଗେ ଭୋଜନ କଲେ, ଆଉ ସଦାପ୍ରଭୁ ତାହା ଉପରେ ଯେ ସବୁ ବିପଦ ଘଟାଇଥିଲେ ତହିଁ ସକାଶେ ସେମାନେ ଦୁଃଖ ପ୍ରକାଶ କରି ତାହାକୁ ସାନ୍ତ୍ୱନା କଲେ। ମଧ୍ୟ ପ୍ରତ୍ୟେକ ଲୋକ ଏକ ଏକ କସିତା ମୁଦ୍ରା ଓ ପ୍ରତ୍ୟେକେ ଏକ ଏକ ସୁବର୍ଣ୍ଣ ମୁଦ୍ରିକା ଦେଲେ। ଏହି ପ୍ରକାରେ ସେ ଧନୀ ହେବାକୁ ଆରମ୍ଭ କଲେ। ଏହି ବନ୍ଧୁମାନେ ତାହାଙ୍କୁ ଏକ ନୂତନ ଜୀବନଯାତ୍ରା ଆରମ୍ଭ କରିବା ନିମନ୍ତେ ସାହାଯ୍ୟ କଲେ। ଓ ବିଶ୍ୱାସ କରନ୍ତୁ, ଆୟୁବ ଜଣେ ଉତ୍ତମ ବ୍ୟବସାୟୀ ଥିଲେ ଓ ସଦାପ୍ରଭୁ ଆୟୁବଙ୍କୁ ତାହାଙ୍କର ପୂର୍ବ ସମ୍ପଦର ଦ୍ୱିଗୁଣ ପ୍ରଦାନ କଲେ। ଏହାପରେ 12:13 ଲେଖା ଅଛି, ଏହି ରୂପେ ସଦାପ୍ରଭୁ ଆୟୁବର ଆଦ୍ୟ ଅବସ୍ଥା ଅପେକ୍ଷା ଶେଷ ଅବସ୍ଥାକୁ ଅଧିକ ଆଶୀର୍ବାଦ ଯୁକ୍ତ କଲେ। ତହିଁରେ ତାହାର 14,000 ମେଷ ଓ 6,000 ଉଷ୍ଟ୍ର ଓ 1,000 ହଳ ବଳଦ ଓ 1,000 ଗର୍ଦ୍ଧବୀ ହେଲେ। ମଧ୍ୟ ତାହାର 7 ପୁତ୍ର ଓ 3 କନ୍ୟା ଜନ୍ମିଲେ। ଦେଖନ୍ତୁ, ସମସ୍ତ ପ୍ରାଣୀମାନେ ଦ୍ୱିଗୁଣ ହେଲେ। ମାତ୍ର ଏଠାରେ ଏହା ପ୍ରକାଶ କରେ ଯେ ତାହାଙ୍କର 7 ପୁତ୍ର ଓ 3 କନ୍ୟା ଜନ୍ମିଲେ। ତେବେ ଆପଣ କହିପାରନ୍ତି ଯେ କାହିଁ ଈଶ୍ୱର ସେମାନଙ୍କୁ ଦ୍ୱିଗୁଣିତ କଲେ ନାହିଁ? ହଁ, ସେ କଲେ। ଆପଣ ଦେଖନ୍ତୁ, ଆୟୁବଙ୍କର ଯେଉଁ ପୁତ୍ର ଓ କନ୍ୟାମାନେ ମୃତ୍ୟୁବରଣ କରିଥିଲେ, ଆୟୁବ ସେମାନଙ୍କୁ ହରାଇ ନଥିଲେ, ସେମାନେ ତଥାପି ତାହାଙ୍କର ଥିଲେ, ସେ ସେମାନଙ୍କ ସହିତ ରହିବାକୁ ଯାଉଥିଲେ, ସେ ଆଜି ସେମାନଙ୍କ ସହିତ ରହିଛନ୍ତି। କାରଣ ଖ୍ରୀଷ୍ଟ ବିଶ୍ୱାସୀ ତାହାର ପ୍ରିୟଜନମାନଙ୍କୁ ମୃତ୍ୟୁରେ ହରାଏ ନାହିଁ, ଯେହେତୁ ଖ୍ରୀଷ୍ଟଙ୍କଠାରେ ସେମାନେ ପରସ୍ପର ସହିତ ମିଳିତ ହେବେ। ଏହାପରେ 14:15 ଲେଖା ଅଛି, ପୁଣି ସେ ପ୍ରଥମ କନ୍ୟାର ନାମ ଜିମିମା ଓ ଦ୍ୱିତୀୟାର ନାମ କତ୍ସିଆ ଓ ତୃତୀୟାର ନାମ କେରଣ ହପୁକ୍ ଦେଲା। ଦେଶଯାକରେ କୌଣସି ସ୍ତ୍ରୀ ଆୟୁବର କନ୍ୟାମାନଙ୍କ ପରି ରୂପବତୀ ନଥିଲେ, ଆଉ ସେମାନଙ୍କ ପିତା ସେମାନଙ୍କ ଭ୍ରାତୃଗଣ ମଧ୍ୟରେ ସେମାନଙ୍କୁ ଅଧିକାର ଦେଲା। ଦେଖନ୍ତୁ, ସଦାପ୍ରଭୁ ତାହାଙ୍କର କନ୍ୟାମାନଙ୍କୁ କେତେ ସୁନ୍ଦର ରୂପ ଦେଇଥିଲେ ଯେ ସେମାନଙ୍କ ପରି ରୂପବତୀ ଦେଶଯାକରେ କୌଣସି ସ୍ତ୍ରୀ ନଥିଲେ। ଏହାଠାରୁ ଅଧିକ ବିଷୟ ଆୟୁବ ଆଉ କ'ଣ ଆଶା କରିପାରିଥାନ୍ତେ? 16:17 ଲେଖା ଅଛି, ପୁଣି ଏଥି ଉତ୍ତାରେ ଆୟୁବ 140 ବଞ୍ଚି 4 ପୁରୁଷ ଯାଏ ଆପଣାର ପୁତ୍ର ପୌତ୍ରମାନଙ୍କୁ ଦେଖିଲା। ଏହି ରୂପେ ଆୟୁବ ବୃଦ୍ଧ ଓ ପୂର୍ଣ୍ଣାୟ ହୋଇ ପ୍ରାଣତ୍ୟାଗ କଲା। ଲେଖାଯାଏ ଯେ ଏହି ଘଟଣା ପରେ ଆୟୁବ ଆହୁରି 140 ବଞ୍ଚିଲେ। ଏହା ତାହାଙ୍କୁ ସେହି ପିତୃପୁରୁଷଙ୍କ ସମୟ ମଧ୍ୟରେ ନେଇ ପହଞ୍ଚାଇ ଦିଏ। ଏପରିକି ଏହି ସମସ୍ତ ଘଟଣା ପରେ ସେ ତାଙ୍କର ପୁତ୍ର କନ୍ୟା ଓ ନାତି ନାତୁଣୀମାନଙ୍କୁ ମଧ୍ୟ ଦେଖିବାକୁ ବଞ୍ଚି ରହିଥିଲେ, ଏପରିକି ଚତୁର୍ଥ ପୁରୁଷ ଯାଏ ବଞ୍ଚି ରହିଥିଲେ, ଓ ସେ ଉତ୍ତମ ବୃଦ୍ଧାବସ୍ଥାରେ ପ୍ରାଣତ୍ୟାଗ କଲେ। ପ୍ରିୟ ବନ୍ଧୁ, ଆୟୁବ ତାହାଙ୍କ ଜୀବନରେ ସମସ୍ତ କିଛି ଫେରିପାଇଥିଲେ। ତାହାଙ୍କର ଯାହା କିଛି ଥିଲା ତାହାଠାରୁ ଦ୍ୱିଗୁଣ ପ୍ରାପ୍ତ ହେଲେ। କିନ୍ତୁ କେତେବେଳେ? ସେହି କ୍ଲେଶ ଭୋଗ କଲାପରେ। ପ୍ରିୟ ବନ୍ଧୁ, ପ୍ରଭୁ ଆୟୁବଙ୍କ ଜୀବନରୁ ଯାହା ଆଶା କରୁଥିଲେ ତାହା ପାଇଲେ, ଓ ଆୟୁବ ମଧ୍ୟ ପ୍ରଭୁଙ୍କଠାରୁ ଯାହା ଚାହୁଁଥିଲେ ତାହା ପାଇଲେ। ମାତ୍ର ଅନେକ କ୍ଲେଶ ମଧ୍ୟ ଦେଇ ସେ ସେହି ଆଶୀର୍ବାଦର ଅଧିକାରୀ ହେଲେ, ଓ ନିଜର ଦୁର୍ବଳତାକୁ ବୁଝି ପ୍ରଭୁଙ୍କ ନିକଟରେ ନିଜକୁ ନତନମ୍ର କରିବା ଦ୍ୱାରା ସେ ପ୍ରଭୁଙ୍କ ଦ୍ୱାରା ଉଚ୍ଚୀକୃତ ତଥା ମହିମାନିତ ହେଲେ। ବାସ୍ତବରେ ପ୍ରଭୁ ଆମମାନଙ୍କ ଜୀବନରୁ ସେହି ନମ୍ରତା ଓ ମନ ପରିବର୍ତ୍ତନ ଚାହାନ୍ତି, ଆଉ ଏଥିନିମନ୍ତେ ସେ ଆମମାନଙ୍କୁ ଅନେକ ଅନୁଭୂତି ମଧ୍ୟ ଦେଇ ଓ କ୍ଲେଶ ମଧ୍ୟ ଦେଇ କଢ଼ାଇ ନିଅନ୍ତି, ଯେପରି ଆମମାନେ ନିଜର ଦୁର୍ବଳତାକୁ ବୁଝି ତାହାଙ୍କ ନିକଟରେ ଆତ୍ମସମର୍ପଣ କରୁ ଓ ତାହାଙ୍କ ସହ ସଂଯୁକ୍ତ ଜୀବନଯାପନ କରି ତାହାଙ୍କ ଆଶୀର୍ବାଦ ଓ ଅନୁଗ୍ରହର ଅଧିକାରୀ ହେଉ। ପ୍ରଭୁ ଯୀଶୁ କହନ୍ତି, ଜଗତରେ ତୁମମାନଙ୍କ ନିମନ୍ତେ କ୍ଲେଶ ଅଛି, ମାତ୍ର ସାହସ ଧର, ମୁଁ ଜଗତକୁ ଜୟ କରିଅଛି। ଏହି ଜଗତରେ ଏକ ବିଜୟୀ ଜୀବନ ଯାପନ କରିବାକୁ ହେଲେ ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ହେବାକୁ ହେବ ଓ ତାହାଙ୍କ ପଦାଙ୍କ ଅନୁସରଣ କରିବାକୁ ହେବ। ତେଣୁ ଆସୁ ଜୀବନର ପ୍ରତ୍ୟେକ ପରିସ୍ଥିତିରେ ସେହି ଖ୍ରୀଷ୍ଟଙ୍କଠାରେ ସମର୍ପିତ ଜୀବନଯାପନ କରି ଏକ ବିଜୟର ପଥରେ ଅଗ୍ରସର ହେଉ ଓ ସେହି ଅନନ୍ତ ଜୀବନର ଅଧିକାରୀ ହେଉ।
ପ୍ରିୟ ବନ୍ଧୁ, ଏଠାରେ ଆମେ ଏକ ଚମତ୍କାର ପ୍ରତିଜ୍ଞା ସଫଳ ହେବାର ଦେଖୁଅଛୁ, ଯାହାକି ଆଇବଙ୍କ ଜୀବନରେ ଆଇବ ଏପରିକି ଚତୁର୍ଥ ପୁରୁଷ ଯାଏ ବଞ୍ଚି ରହିଥିଲେ ଆଉ ସେ ତାହାଙ୍କର ପୁତ୍ର କନ୍ୟା ଓ ନାତି ନାତୁଣୀମାନଙ୍କୁ ମଧ୍ୟ ଦେଖିବାର ସୁଯୋଗ ପାଇପାରିଥିଲେ। ସେ ଉତ୍ତମ ବୃଦ୍ଧାବସ୍ଥାରେ ପ୍ରାଣତ୍ୟାଗ କଲେ, କାରଣ ଈଶ୍ୱରଙ୍କର ବାକ୍ୟ କହେ ଯେଉଁମାନେ ଈଶ୍ୱରଙ୍କର ବାଧ୍ୟ ହୁଅନ୍ତି, ଯେଉଁମାନେ ତାହାଙ୍କର ସଂକଳ୍ପ ଅନୁଯାୟୀ ଜୀବନଯାପନ କରନ୍ତି, ସେମାନେ ସେମାନଙ୍କର ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ଆଶୀର୍ବାଦର ଅଧିକାରୀ ହୁଅନ୍ତି। ଆଉ ବାସ୍ତବରେ ଆଶ୍ଚର୍ଯ୍ୟ ଭାବରେ ଏହା ଆଇବଙ୍କ ଜୀବନରେ ସଫଳ ହେବାର ଆମେ ଲକ୍ଷ୍ୟ କରୁଅଛୁ। ଆଇବ ଯାହା କିଛି ତାଙ୍କର ଜୀବନରେ ହରାଇଥିଲେ ସେ ପୁନର୍ବାର ତାହା ଫେରିପାଇଲେ। ସେ କେବଳ ତାହାଙ୍କର ପୁତ୍ରକନ୍ୟାମାନଙ୍କୁ ଫେରିପାଇଲେନି, ତାଙ୍କର ଧନ ସମ୍ପତ୍ତି ଫେରିପାଇଲେନି, ମାତ୍ର ସେ ତାଙ୍କର ନାତି ନାତୁଣୀମାନଙ୍କୁ ମଧ୍ୟ ସେ ଫେରିପାଇଲେ, ଅର୍ଥାତ୍ ସେମାନଙ୍କ ସହିତ ଆନନ୍ଦ କରିବା ପାଇଁ ସେ ସୁଯୋଗ ପାଇଲେ। କେତେ ଚମତ୍କାର ବିଷୟ! ଆଜି କେତେଜଣ ଏ ଜଗତ ମଧ୍ୟରେ ଅଛନ୍ତି ଯେଉଁମାନେ କି ଚତୁର୍ଥ ପୁରୁଷ ଯାଏଁ ବଞ୍ଚି ରହନ୍ତି? ସମ୍ଭବ ନୁହେଁ, କିନ୍ତୁ ପ୍ରଭୁ ତାଙ୍କୁ ଆଶୀର୍ବାଦ କଲେ, ତାହାଙ୍କୁ ଦୀର୍ଘାୟୁ ଦେଲେ, ସେ ଅନେକ ବର୍ଷ ଧରି ବଞ୍ଚି ରହିଲେ। ତେଣୁ ଆସୁ, ଯଦି ଆମମାନେ ଏହି ଜଗତ ମଧ୍ୟରେ ଦୀର୍ଘାୟୁ ହେବାକୁ ଚାହୁଁ, ପ୍ରଭୁଙ୍କର ଆଶୀର୍ବାଦର ଅଧିକାରୀ ହେବାକୁ ଚାହୁଁ ଏବଂ ଆମମାନଙ୍କର ସନ୍ତାନ ସନ୍ତତି ନାତି ନାତୁଣୀମାନଙ୍କୁ ଦେଖିବାକୁ ଚାହୁଁ, ସେମାନଙ୍କ ସହିତ ଆନନ୍ଦ କରିବା ପାଇଁ ଚାହୁଁ, ତାହେଲେ ସେହି ପ୍ରଭୁଙ୍କଠାରେ ବିଶ୍ୱାସରେ ସ୍ଥିର ରହୁ, ତାହାଙ୍କର ଆଶୀର୍ବାଦକୁ ନିଜ ଜୀବନରେ ଲୋଡ଼ୁ ଏବଂ ତାହାଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରୁ। ତାହେଲେ ପ୍ରଭୁ ନିଶ୍ଚିତ ଭାବରେ ଆଶୀର୍ବାଦ କରି ଆମମାନଙ୍କୁ ବଞ୍ଚି ରହିବା ପାଇଁ ସୁଯୋଗ ଦେବେ ଏବଂ ସମସ୍ତ ବିଷୟରେ ସେ ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରେମ ଭରି ରହି ଅଛି ପ୍ରଭୁ ତୁମରି ପ୍ରେମ।
ପ୍ରିୟ ଶ୍ରୋତା, ଆପଣ ଈଶ୍ୱରଙ୍କ ବାକ୍ୟ ଶୁଣିବା ନିମନ୍ତେ ସମୟ ଦେଇଥିବାରୁ ଆମେ ଧନ୍ୟବାଦୀ। ଆପଣ ଯଦି ପ୍ରଭୁ ଯୀଶୁଙ୍କର ବାକ୍ୟ ବିଷୟରେ ଓ ତାହାଙ୍କର ପ୍ରେମ ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି, ଯାହାକି ଆପଣଙ୍କୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପଥ ଦେଖାଇବ, ତାହେଲେ ଆମ ସହିତ ପତ୍ର ମାଧ୍ୟମରେ ଅଥବା ଟେଲିଫୋନ୍ ଯୋଗେ ଯୋଗାଯୋଗ କରନ୍ତୁ। ଆମର ଠିକଣା: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉଥରେ ଶୁଣନ୍ତୁ: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ: odia.ttb@radio882.com। ତେବେ ଆଜି ପାଇଁ ଏଠାରେ ରଖୁଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର।
ପ୍ରେମ ଭରି ରହି ଅଛି ପ୍ରଭୁ ତୁମ।